ପ୍ରଥମ ରାଜାବଳୀ ଅଧ୍ୟାୟ ସତର ଅନନ୍ତର ଗିଲିୟଦର ପ୍ରବାସୀ ତିସ୍ବିୟ ଏଲିୟ ଆହାବକୁ କହିଲେ, ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହୋଇଅଛି ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ ବାକ୍ୟାନୁସାରେ ହେବ। ଏ ଉତ୍ତରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ସମ୍ମୁଖସ୍ଥ କରିତ୍ ନଦୀ ନିକଟରେ ଆପଣାକୁ ଲୁଚାଅ। ସେ ସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ। ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ। ସେ ଜର୍ଦ୍ଦନ ସମ୍ମୁଖସ୍ଥ କରିତ୍ ନଦୀ ନିକଟକୁ ଯାଇ ବାସ କଲେ। ପୁଣି କାକମାନେ ପ୍ରାତଃକାଳରେ ରୋଟି ଓ ମାଂସ, ପୁଣି ସନ୍ଧ୍ୟାବେଳେ ରୋଟି ଓ ମାଂସ ତାଙ୍କ ପାଇଁ ଆଣିଲେ, ଆଉ ସେ ନଦୀରୁ ପାନ କଲେ। ପୁଣି ଦେଶରେ ବୃଷ୍ଟି ନହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା। ଅନନ୍ତର ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ଉଠ, ସିଦନର ସାରିଫତକୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀ କି ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ। ତହିଁରେ ସେ ଉଠି ସାରିଫତକୁ ଗଲେ ଓ ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଁଟୁ ଅଛି। ତେଣୁ ସେ ତାହାକୁ ଡାକି କହିଲେ, ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି। ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବାବେଳେ ସେ ତାହାକୁ ପୁଣି ଡାକି କହିଲେ, ବିନୟ କରୁଅଛି, ମୋ ପାଇଁ ଖଣ୍ଡେ ରୋଟି ହାତରେ ଆଣ। ତେଣୁ ସେ କହିଲା, ସଦାପ୍ରଭୁ ତୁମ ପରମେଶ୍ୱର ଜୀବତ ଥିବା ପ୍ରମାଣେ ମୋଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଁଟୁ ଅଛି, ଯେପରି ତାହା ନେଇଯାଇ ମୋ ପାଇଁ ଓ ମୋ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ। ଏଥିରେ ଏଲିୟ ତାହାକୁ କହିଲେ, ଭୟ ନ କର, ଯାହା କହିଲ ତାହା ଯାଇ କର, ମାତ୍ର ତହିଁରୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା କରି ମୋ କତିକି ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି ସେଦିନ ପର୍ଯ୍ୟନ୍ତ ମଇଦା କଳସ ଶୂନ୍ୟ ହେବ ନାହିଁ, କିମ୍ବା ପାତ୍ରରେ ତୈଳର ଅଭାବ ହେବ ନାହିଁ। ତହିଁରେ ସେ ଯାଇ ଏଲିଙ୍କ ବାକ୍ୟାନୁସାରେ କଲା। ପୁଣି ସେ ଓ ଏଲିୟ ସେହି ସ୍ତ୍ରୀର ପରିଜନ ଅନେକ ଦିନ ଯାଏ ଭୋଜନ କଲେ। ଏଲିୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା କଳସ ଶୂନ୍ୟ ହେଲା ନାହିଁ, କିମ୍ବା ପାତ୍ରରେ ତୈଳର ଅଭାବ ହେଲା ନାହିଁ। ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା, ପୁଣି ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ। ତହିଁରେ ସେ ସ୍ତ୍ରୀ ଏଲିୟଙ୍କୁ କହିଲା, ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କ'ଣ ଅଛି? ତୁମ୍ଭେ ମୋର ପାପ ସ୍ମରଣ କରାଇବାକୁ ଓ ମୋ ପୁତ୍ରକୁ ବଧ କରିବାକୁ ଆସିଅଛ? ତେଣୁ ଏଲିୟ ତାହାକୁ କହିଲେ, ମୋତେ ତୁମ୍ଭ ପୁତ୍ରକୁ ଦିଅ। ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରୀକି ଘେନିଯାଇ ଆପଣା ଶଯ୍ୟାରେ ଶୁଆଇଲେ। ପୁଣି ସେ ସଦାପ୍ରଭୁଙ୍କୁ ଡାକି କହିଲେ, ହେ ସଦାପ୍ରଭୁ ମୋ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କ'ଣ ଅମଙ୍ଗଳ ଘଟାଇଲ? ତେଣୁ ବାଳକ ଉପରେ ସେ ତିନିଥର ଆପଣଙ୍କୁ ଲମ୍ବାଇଲେ। ଆଉ ସେ ସଦାପ୍ରଭୁଙ୍କୁ ଡାକି କହିଲେ, ହେ ସଦାପ୍ରଭୁ ମୋ ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରିଆସୁ। ଏଥିରେ ସଦାପ୍ରଭୁ ଏଲିୟଙ୍କର ରବରେ କର୍ଣ୍ଣପାତ କଲେ, ପୁଣି ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ ସେ ପୁନର୍ଜୀବିତ ହେଲା। ତେଣୁ ଏଲିୟ ବାଳକକୁ ନେଇ କୋଠରୀରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ। ପୁଣି ଏଲିୟ କହିଲେ, ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା। ଏଥିରେ ସେ ସ୍ତ୍ରୀ ଏଲିୟଙ୍କୁ କହିଲା, ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।